ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ଭୋଟ ଗ୍ରହଣ। ସନ୍ଧ୍ୟା 5ଟା ସୁଦ୍ଧା 75.37% ମତଦାନ। ବିହାର ବିଧାନସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ, ଆସନ୍ତା 14ରେ ଫଳାଫଳ। ଏସ୍ଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ଜଳଶକ୍ତି ମନ୍ତ୍ରଣାଳୟର ଜଳସଞ୍ଚୟ ଜନଭାଗିଦାରୀ କାର୍ଯ୍ୟକ୍ରମରେ ପୁରସ୍କୃତ ହେବେ ରାଜ୍ୟର 5ଟି ଜିଲ୍ଲା। ଏବଂ ଐତିହାସିକ ବାଲିଯାତ୍ରା କଟକରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ନୌଚାଳନା ପ୍ରତିଯୋଗିତା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ସନ୍ଧ୍ୟା 5ଟା ସୁଦ୍ଧା 75.37% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ନୂଆପଡ଼ାରେ ସକାଳ 7ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା। କେତୋଟି ବୁଥ୍ରେ ଇଭିଏମ୍ରେ ସାମାନ୍ୟ ତ୍ରୁଟି ଦେଖାଦେବାରୁ ସେଗୁଡ଼ିକର ତତ୍କ୍ଷଣାତ୍ ସମାଧାନ କରାଯାଇ ଭୋଟ ପ୍ରକ୍ରିୟାକୁ ସ୍ୱାଭାବିକ କରାଯାଇଥିଲା। ମତଦାନ ପୂର୍ବରୁ ସମସ୍ତ 358 ମତଦାନ କେନ୍ଦ୍ରରେ ମକ୍ପୁଲିଂ ହୋଇଥିଲା। ଆସନ୍ତା 14 ତାରିଖରେ ଭୋଟ ଗଣତି ହୋଇ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ସନ୍ଧ୍ୟା 5ଟା ସୁଦ୍ଧା 67.14% ମତଦାନ ହୋଇଥିବା ଜଣାପଡ଼ିଛି। 20ଟି ଜିଲ୍ଲାର 122ଟି ଆସନ ପାଇଁ ଆଜି ମତଦାନ ହୋଇଥିଲା। ଆସନ୍ତା 14 ତାରିଖରେ ଭୋଟ ଗଣତି ସହ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ପୁଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ କରିବା ପାଇଁ ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। କ୍ରାଇମ୍ବ୍ରାଞ୍ଚ ବର୍ତ୍ତମାନ ମାମଲାର ତଦନ୍ତ କରୁଛି। ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ସଂସ୍କୃତି, ଐତିହ୍ୟସ୍ଥଳ, ବିମାନ ବନ୍ଦର ଏବଂ ରେଳ ଷ୍ଟେସନଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ସହିତ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଯାହା ଯାହା ପଦକ୍ଷେପ ନେବା କଥା ତାକୁ ବି କରାଯାଇଛି। ସମଗ୍ର ଓଡ଼ିଶାର ଯେଉଁ ବିଭିନ୍ନ ଇମ୍ପୋର୍ଟାଣ୍ଟ ଜାଗାଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ତାର ଏକ୍ସରସାଇଜ୍ ଆରମ୍ଭ ହୋଇଯାଇଛି। ତେଣୁକରି ଆମେ ଭାବୁଛୁ ଯେ ଆମେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛେ, ତଥାପି ଆମର କୌଣସି ଜାଗାରେ ଅନ୍ତତଃ ଅବହେଳା ନ ହେଉ ଏବଂ ସମସ୍ତେ ସୁରକ୍ଷିତ ରହନ୍ତୁ, ସେଥିପାଇଁ ଯାହା ଦରକାର ସରକାରଙ୍କ ତରଫରୁ ତାର ସମସ୍ତ ଯୋଜନା କରାଯାଇଛି।
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର କ୍ୟାଚ୍ ଦି ରେନ୍ ଜଳଶକ୍ତି ଅଭିଯାନ ଅଧୀନରେ ଜଳସଞ୍ଚୟ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନକାରୀ ଅଂଶୀଦାରମାନଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତା 18 ତାରିଖରେ ଆୟୋଜିତ ହେବାକୁ ଥିବା ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ଏହି ଅଭିଯାନରେ ମୋଟ 100ଟି ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ 3ଟି ରାଜ୍ୟ, 67ଟି ଜିଲ୍ଲା, 6ଟି ପୌର ନିଗମ, ଗୋଟିଏ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, 2ଟି ଅଂଶୀଦାର ମନ୍ତ୍ରଣାଳୟ, 2ଟି ଶିଳ୍ପାନୁଷ୍ଠାନ, 3ଟି ଏନ୍ଜିଓ, 2ଜଣ ସମାଜସେବୀ ଏବଂ 14ଜଣ ନୋଡାଲ ଅଧିକାରୀ ସାମିଲ ଅଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଓଡ଼ିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କଟକକୁ ପୁରସ୍କୃତ କରାଯିବ। ଅଭିଯାନରେ ଶ୍ରେଷ୍ଠତା ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକୁ ପୁରସ୍କାର ବାବଦରେ 2,00,000 ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ। ଭୁବନେଶ୍ୱର ସ୍ଥିତ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସଂଯୁକ୍ତ ଉପକୂଳ ସୁରକ୍ଷା ଅଭ୍ୟାସ ସାଗର କବଚ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭ୍ୟାସ ସମୟରେ ଦେଖାଦେଇଥିବା ତ୍ରୁଟିଗୁଡ଼ିକର ତ୍ୱରିତ ସମାଧାନ ନେଇ ଆଲୋଚନା ହୋଇଥିଲା। ଏହାସହ ସମ୍ଭାବ୍ୟ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ତଟ ସୁରକ୍ଷା ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଥିବା ବୈଠକରୁ ଜଣାପଡ଼ିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କାର୍ଯ୍ୟରେ ମତ୍ସ୍ୟମିତ୍ର ଓ ସାଗରମିତ୍ର ସମେତ ତଟବର୍ତ୍ତୀ ଧୀବର ତଥା ସ୍ଥାନୀୟ ବାସିନ୍ଦାଙ୍କୁ ସାମିଲ କରିବା ପାଇଁ ଶ୍ରୀ ସାହୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ଗତ ସେପ୍ଟେମ୍ବର ମାସ 3 ତାରିଖ ଓ 4 ତାରିଖରେ ସାଗର କବଚ ସୁରକ୍ଷା ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଐତିହାସିକ ବାଲିଯାତ୍ରା କଟକ ଜାରି ରହିଛି। ଏହି ଉପଲକ୍ଷେ ଆଜିଠାରୁ ମହାନଦୀ କୂଳ ଗଡ଼ଗଡ଼ିଆ ଘାଟରେ ଦୁଇଦିନିଆ ନୌଚାଳନା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରି କହିଛନ୍ତି, ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାର ସ୍ମୃତିରେ ଏହିଭଳି ପ୍ରତିଯୋଗିତାର ଆୟୋଜନ ଗୁରୁତ୍ୱ ବହନ କରେ। ଆଗାମୀ ଦିନରେ ଓଡ଼ିଶାର ଜଳକ୍ରୀଡ଼ାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବ। ସରକାରଙ୍କ ପକ୍ଷରୁ ଜଳକ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତିଯୋଗିତାରେ 10ଟି ରାଜ୍ୟରୁ 15ଟି ମହିଳା ଓ ପୁରୁଷ ଦଳ ଅଂଶଗ୍ରହଣ କରିଛନ୍ତି। ରାଜ୍ୟରେ ଆସନ୍ତାକାଲି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ବାଡ଼ରେ ମୈଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ଅନୁଷ୍ଠିତ ହେବ। ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମଙ୍ଗଳାର୍ପଣ ନୀତି ହେବ। ଏହାପରେ ଫୁଲପୁରିଆ ଖାଦି ଓ ଛେଦାପ୍ରସାଦ ଲାଗି ହୋଇ ବନ୍ଦାପନା କରାଯାଇ ପ୍ରଥମାଷ୍ଟମୀ ନୀତି ପାଳିତ ହେବ। ନୟାଗଡ଼ ଜିଲ୍ଲାର ବୃତଙ୍ଗ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ପରିବାର ଓ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଓ ଥଇଥାନ ପାଇଁ ପ୍ରଶାସନିକ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା 41 ଗ୍ରାମର ଲୋକଙ୍କୁ ଥଇଥାନ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀମାନେ ସ୍ଥାନ ଚିହ୍ନଟ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଲାଭାନ୍ୱିତ ହେବା ନେଇ ଆଲୋଚନା ହୋଇଥିଲା। ନୟାଗଡ଼ ବ୍ଲକ୍ସ୍ଥିତ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ନେଇଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ 8 ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ 7 ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପକ୍ଷରୁ ଦଶପଲ୍ଲା ବ୍ଲକ୍ ମେଲିତୋଟା ପରିସରରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦଶପଲ୍ଲା ଏନ୍ଏସ୍ସିର ବିଭିନ୍ନ ଶିକ୍ଷାନୁଷ୍ଠାନରୁ 300 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମଣ୍ଡିଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇବର ସଚେତନତା ସଭା ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପ୍ୟାଲେସ୍ ଛକରୁ ଆଦର୍ଶ ପୁଲିସ୍ ଥାନା ପର୍ଯ୍ୟନ୍ତ ସଚେତନତା ପଦଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଶୁଭାରମ୍ଭ କରିଥିଲେ। ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ UDI ପକ୍ଷରୁ ନୂଆ ଆଧାର ଆପ୍ର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା 140 ଭାରତୀୟ ସେମାନଙ୍କ ସ୍ମାର୍ଟଫୋନ୍ରେ ଡିଜିଟାଲ୍ ଆଧାର କାର୍ଡ଼ ରଖିପାରିବେ। ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ରେ ଏହି ଆପ୍ ମାଗଣାରେ ଉପଲବ୍ଧ ହେଉଛି। ନୂଆ ଆଧାର ଆପ୍ରେ ବାୟୋମେଟ୍ରିକ୍ ଲକ୍, ମୁଖ ଚିହ୍ନଟ ପ୍ରଯୁକ୍ତି ଏବଂ QR କୋଡ୍ ଭିତ୍ତିକ ସେୟାରିଂ ସୁବିଧା ରହିଥିବା ଜଣାପଡ଼ିଛି। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ନଭେମ୍ବର ମାସ 11 ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ସ୍ୱୟଂଚାଳିତ ବିଶ୍ୱରେ ମାନବ ସଂଗଠନର ସଂରକ୍ଷଣର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। ଦେଶ ସ୍ୱାଧୀନ ହେବା ପରେ ସ୍ୱର୍ଗତ ମୌଲାନା ଅବୁଲ କଲାମ ଆଜାଦ 1947 ଅଗଷ୍ଟ ମାସ 15 ଠାରୁ 1958 ଫେବୃଆରୀ ମାସ 2 ପର୍ଯ୍ୟନ୍ତ ଭାରତର ଶିକ୍ଷାମନ୍ତ୍ରୀ ଥିଲେ। ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳର ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ସ୍ୱର୍ଗତ ଆଜାଦଙ୍କ ବଡ଼ ଅବଦାନ ଥିଲା। ଶିକ୍ଷାମନ୍ତ୍ରୀ ଥିବା ସମୟରେ ସ୍ୱର୍ଗତ ଆଜାଦ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। ବୈଷୟିକ ଶିକ୍ଷା କ୍ଷେତ୍ରରେ IIT ସ୍ଥାପନ ପାଇଁ ମୌଲାନା ଅବୁଲ କଲାମ ଆଜାଦ ଚିରସ୍ମରଣୀୟ ହୋଇ ରହିବେ। ଶିକ୍ଷା ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଜେଲ୍ ପରିସରରେ ଏକ ସାମାଜିକ ଚେତନା କେନ୍ଦ୍ରକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଉଦ୍ଘାଟନ କରିଛନ୍ତି। ଜିଲ୍ଲା କାରାଗାରରେ ଥିବା ନିରକ୍ଷର ଅନ୍ତେବାସୀମାନଙ୍କୁ ଏହି କେନ୍ଦ୍ର ମାଧ୍ୟମରେ ସାକ୍ଷର କରାଯିବା ସହ କୌଶଳ ବିକାଶ ତାଲିମ ପ୍ରଦାନ କରାଯିବ। ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଶିକ୍ଷା କ୍ଷେତ୍ରରେ ଆଜାଦଙ୍କ ଅବଦାନ ଓ ନବଚେତନାର ସ୍ମୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ନାଗପୁରରେ ଚାଲିଥିବା ରଞ୍ଜି ଟ୍ରଫି ଏଲିଟ୍ ଗ୍ରୁପ୍ ଏ କ୍ରିକେଟ୍ ମ୍ୟାଚ୍ରେ ଓଡ଼ିଶା ବିଦର୍ଭଠାରୁ 100 ପରାସ୍ତ ହୋଇଛି। ଚଳିତ ସିଜିନ୍ର ଚତୁର୍ଥ ମ୍ୟାଚ୍ରେ ବିଦର୍ଭ ପ୍ରଥମ ଇନିଂସରେ 286 ଓ ଦ୍ୱିତୀୟ ଇନିଂସରେ 218 ସଂଗ୍ରହ କରିଥିଲା। ଓଡ଼ିଶା ପ୍ରଥମ ଇନିଂସରେ 160 ଏବଂ ଦ୍ୱିତୀୟ ଇନିଂସରେ 244 କରି ବିଦର୍ଭଠାରୁ ପରାସ୍ତ ହୋଇଛି। ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା 3-4 ପର୍ଯ୍ୟନ୍ତ ହ୍ରାସ ପାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ରାତି ତାପମାତ୍ରା ପ୍ରାୟ 2-3 ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଦକ୍ଷିଣାଞ୍ଚଳରେ ତାପମାତ୍ରା ହ୍ରାସ ପାଇବା ସହିତ ଅଧିକ ଥଣ୍ଡା ଅନୁଭୂତ ହେବ। ଆସନ୍ତା 24 ମଧ୍ୟରେ ଶୀତର ଲହରୀ ବୃଦ୍ଧି ପାଇବା ନେଇ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ଭୋଟ୍ଗ୍ରହଣ। ସନ୍ଧ୍ୟା 5 ସୁଦ୍ଧା 75.37% ମତଦାନ। ବିହାର ବିଧାନସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଶେଷ, ଆସନ୍ତା 14 ଫଳାଫଳ। SI ନିଯୁକ୍ତି ପରୀକ୍ଷା ଅନିୟମିତତା ଅଭିଯୋଗର CBI ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ଏବଂ ଐତିହାସିକ ବାଲିଯାତ୍ରା କଟକରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ ନୌଚାଳନା ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।